शांति ओम शांति ओम शांति। आज बाबा दिव्य महावाक्य 9 जून 2026 प्रातः मुरली बापदादा मधुबन बाबा कहते मीठे बच्चे बाबा सहित उड़ीबापाई संपूर्ण पवित्र हुआ एवं संपूर्ण समर्पण हो जाओ। विचार कर एही देह मोर नुहे एकदम अशरीरी हो जाओ। आज प्रश्न अच्छी उच्च लक्ष्य रे पहुंचिबा पाई तुम भीतर केऊं भय दूर हो जीवा दरकार। आज उत्तर अच्छी केतक संतान मायारो तोफान को बहुत भय करुछंती बाबा मायारो तोफान बहुत हैरान करुछि तेणु तांकु अटकाई दियो। बाबा कहुछंती पिला माने एहा तो मुष्टि युद्ध अटे। दुनिया रो मुष्टि युद्ध रे मध्य एभली हुए नाई जे केवल गोटिए पटरु ही आक्रमण हेउथिबो। जणे जदि 10 चापुडा मारिबो तेबे आउ जणे 5 ता निश्चित मारिबो। सेथि पई तुमको डरिबार नाही महावीर होई विजयी हेबाकु पडिबो तेबे जाई निजरो उच्च लक्ष्य रे पहुंची पारिबो। आजिरो गीत अछि दर पर आए हे कसम लेके ओम शांति। पिला माने गीत सुनिले निश्चित गीतरे कोनोसि रहस्य भरी होई रहिछि सेथि पई रेकॉर्ड किणी बाबा बसी एहार अर्थ बुझाउछन। एहा को कुहा जाए जी थाउ थाउ मरी करी बाबांकर हेबा। बाबांकर हेबा परे शिक्षकंकर हेबा। शिक्षकंक परे पुणी अधिकांश गुरु करिथंती। ख्रिस्टियानंकर मध्य संतान जन्म हेबा मात्रे ताकु ख्रिष्ट धर्मर दीक्षित कराई थांती। पिलांकु नै गुरुंक कोळरे दे थांती पुणे पाद्री होंतु अथवा आउ केही भी होंतु। पाद्री तो ख्रिष्ट नुहंती कहंती तांको नामरे आमे ख्रिस्टियान हेउछु। एबे तुमे संतान माने प्रथमे बाबांकर हेउछ अशरीरी हेउछ। आमर शरीर मन धन जहा किछि अछि ताहा बाबांकु अर्पण करुछु। जीव दशारु मरुछु अर्थात आत्मा तांकर हेउछु। एकथा बुद्धिरे रहिबा उचित जहा भी वस्तु शरीर धन दौलत संबंधी आदि अछि से सबको भूली जाउछु। मृत्यु परे सब किछि भूली होइ जाय थाए ना केते श्रेष्ठ लक्ष्य अटे। आमे अशरीरी आत्मा अटु एहा पूरा मने रखिबाकु हेबो। एपरि नुहे जे तुमे शरीर छाड़ी मरी जाउछ ना आत्मा संपूर्ण पवित्र होइनाही। जदिओ बाबांकर होइछ किंतु बाबा कहुचंती तुमर आत्मा अपवित्र अटे। आत्मारो डेणा कटि जाइछि एबे आत्मा उड़ी पारिबो नाही। तमो प्रधान होइथिबा कारणरु जणे हेले भी मनुष्य घर को फेरी जाइ परिबे नाही। माया संपूर्ण भावे डेणा भांगी देइछि। बाबा बुझाउछंती आत्मा सबुठारु क्षिप्र बेगरे जाइथाए। आत्मा ठारु तीक्ष्ण वस्तु आउ किछि नाही। आत्मा ठारु तीव्र बेगरे केही पहुंचि परिबे नाही। शेष समय रे मसा भली सबु आत्मा माने जिबे कुआडे जिबे बहुत दूर दूर सूर्य चंद्र ठारु मध्य उपर को सेठारु आउ फेरिबार नाही। सेमानंकर रॉकेट आदि तो जाई पुणी फेरी आसुछि सूर्य पर्यंत तो पहुंची पारिबो नाही। बाबा कहुछंती तुमको तो ताठारु मध्य बहुत दूर को जिबाकु हेबो। सूक्ष्म वतनर उपर को मूल वतन को जिबाकु हेबो। आत्मा को डेणा मिली जाउछि। हिसाब किताब चुक्त करी आत्मा पवित्र होई जाउछि। महाविनाश समयर महिमा बहुत लेखा जाइछि। सबु आत्मा मानंकु हिसाब किताब चुक्त करी जिबाकु हेबो। एबे तो सबु आत्मा माने मैला पापात्मा अटंती। जदिओ बड़ बड़ गुरु साधु सन्यासी आदि अछंती भाबुछंती जे आमे हेलु गुरु। अहम ब्रह्मस्मि अहम ब्रह्म आमे ब्रह्मरे पहुंची जाइछु। एबे सेमाने एही दृष्टिरे बसिछंती। पुणी ब्रह्मरे किपरि पहुंचिछंती एबे तुमे जानुछ। आमे आत्मा माने ब्रह्मलोक निवासी अटु किंतु एबे सेठा को केही भी जाई परिबे नाही। सबु आत्मा माने एठारे पुनर्जन्म नेउछंती। एहा बेहद्र ड्रामा अटे। ସମସ୍ତ ଅଭିନେତାମାନଙ୍କୁ ଅଭିନୟ କରିବା ପାଇଁ ସେଠାରୁ ଏଠାକୁ ନିଶ୍ଚିତ ଆସିବାକୁ ପଡ଼ିବ। ସମସ୍ତଙ୍କର ଆତ୍ମାମାନେ ରଙ୍ଗମଞ୍ଚ ଉପରକୁ ଆସିଛନ୍ତି। ଯେବେ ବିନାଶର ସମୟ ହୋଇଥାଏ ତ ସମସ୍ତେ ଆସିଯାଇଥାନ୍ତି। ସେଠାରେ ରହି କ'ଣ କରିବେ? ଅଭିନେତା ଅଭିନୟ କରିବା ବିନା ଘରେ ବସି ରହିପାରିବେ ନାହିଁ। ନାଟକରେ ନିଶ୍ଚିତ ଆସିବାକୁ ପଡ଼ିବ। ସେଠାରୁ ଯେତେବେଳେ ସମସ୍ତେ ଚାଲି ଆସୁଛନ୍ତି, ତେବେ ପୁଣି ବାବା ସମସ୍ତଙ୍କୁ ନେଇ ଯାଉଛନ୍ତି। ବାବା କହୁଛନ୍ତି, ଯଦିଓ ମୁଁ ଏଠାରେ ଅଛି, ତଥାପି ମଧ୍ୟ ତେବେ ବି ଆତ୍ମାମାନେ ଉପରୁ ଆସି ଚାଲିଛନ୍ତି, କ୍ରମାନୁସାରେ ବୃଦ୍ଧି ହୋଇ ଚାଲିଛନ୍ତି। ପୁଣି ତୁମେ କ୍ରମ ଅନୁସାରେ ମଧ୍ୟ ଯିବ, ତୁମର ଅବସ୍ଥା ଉପରେ ଏହା ଆଧାରିତ। ସେଥିପାଇଁ ତୁମକୁ ମର୍ଜିବା ହେବାକୁ ପଡ଼ିବ। ଆମେ ଆତ୍ମା ଅଟୁ, ଏହି ନିଶ୍ଚୟ କରିବାରେ ହିଁ ପରିଶ୍ରମ ରହିଛି। ପିଲାମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଦେହ ଅଭିମାନରେ ଆସି ଭୁଲି ଯାଉଛନ୍ତି। ଦେହି ଅଭିମାନୀ ହୋଇ ସେତେବେଳେ ରହିପାରିବେ ଯେତେବେଳେ ସମ୍ପୂର୍ଣ୍ଣ ଭାବେ ସମର୍ପଣ ହେବେ। ବାବା, ଏସବୁ ଆପଣଙ୍କର ଅଟେ, ମୁଁ ମଧ୍ୟ ଆପଣଙ୍କର। ଏହି ଦେହ ଯେପରି ମୋର ନୁହେଁ, ଏହାକୁ ମୁଁ ଛାଡ଼ି ଦେଉଛି। ବାବା, ମୁଁ ଆପଣଙ୍କର ଅଟେ। ବାବା କହୁଛନ୍ତି, ମୋର ହୋଇ ଅନ୍ୟ ସମସ୍ତଙ୍କ ଠାରୁ ମମତ୍ୱ ତୁଟାଇ ଦିଅ, କିନ୍ତୁ ଏପରି ନୁହେଁ ଯେ ଏଠାରେ ଆସି ତୁମେ ସମସ୍ତେ ରହିଯିବ। ତୁମକୁ ନିଜର କର୍ମଧନ୍ଦା କରିବାକୁ ହେବ, ଘର ସମ୍ଭାଳିବାକୁ ପଡ଼ିବ, ପିଲାମାନଙ୍କୁ ମାତାପିତାଙ୍କର ଋଣ ଶୁଝିବାକୁ ପଡ଼ିବ, ତାଙ୍କର ସେବା କରି ଋଣ ପରିଶୋଧ କରିବାକୁ ହେବ। ପିଲାମାନଙ୍କ ଉପରେ ମାତାପିତାଙ୍କର ପାଳନାର ଋଣ ରହିଥାଏ। ଏବେ ବାବା ତୁମର ପାଳନା କରୁଛନ୍ତି। ଯେଉଁମାନେ ପ୍ରଥମରୁ ଆସିଥିଲେ ସେମାନେ ତୁରନ୍ତ ସମର୍ପଣ କରିଦେଲେ, ନିଜ ପାଖରେ କିଛି ରଖିଲେ ନାହିଁ, ସବୁ ସମର୍ପଣ କରିଦେଲେ। ସେହି ଧନ ଦ୍ୱାରା ତୁମେ ଭାରତକୁ ପବିତ୍ର କରାଉଛ। ଭାରତ ହିଁ ସମ୍ପୂର୍ଣ୍ଣ ପବିତ୍ର ଥିଲା। ଭାରତବାସୀଙ୍କ ପରି ପବିତ୍ର ସୁଖୀ ଆଉ କେହି ହୋଇପାରିବେ ନାହିଁ। ଭାରତ ସବୁଠାରୁ ବଡ଼ ତୀର୍ଥ ଅଟେ, ଯେଉଁଠାକୁ ପତିତ ପାବନ ବାବା ଆସି ସାରା ସୃଷ୍ଟିକୁ, ପତିତମାନଙ୍କୁ ମଧ୍ୟ ପବିତ୍ର କରାଉଛନ୍ତି। ଆଚ୍ଛା, ବର୍ତ୍ତମାନ ଏହି ତତ୍ତ୍ୱ ଆଦି ସମସ୍ତେ ଶତ୍ରୁତୁଲ୍ୟ ଅଟନ୍ତି। ଭୂମିକମ୍ପ ହେବ, ତୋଫାନ ଆସିବ, କାରଣ ତତ୍ତ୍ୱ ତମ ପ୍ରଧାନ ଅଟେ। ପ୍ରାକୃତିକ ବିପର୍ଯ୍ୟୟ ଆସିବ, ବହୁ ଦୁଃଖ ହେବ। ବାବା କହୁଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଆସିବ, ବହୁତ ଦୁଃଖ ଦେବ। ବର୍ତ୍ତମାନ ସବୁ ଜିନିଷ ଦୁଃଖଦାୟୀ ଅଟେ। ସତ୍ୟଯୁଗରେ ସବୁ ସୁଖର ଜିନିଷ ରହିବ। ସେଠାରେ ତୋଫାନ ଅଥବା ଗରମ ବାୟୁ ଆଦି କିଛି ରହିବ ନାହିଁ। ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ବୁଝୁଛନ୍ତି। ଆଜି ଅଛନ୍ତି, କାଲି ଚାଲି ଯାଉଛନ୍ତି। ତେବେ କୁହାଯିବ କିଛି ହେଲେ ବୁଝିନାହାନ୍ତି। ଯଦିଓ ଏଠାକୁ ଆସୁଛନ୍ତି, କିନ୍ତୁ ସମସ୍ତେ ସ୍ଥାୟୀ ହୋଇ ରହିପାରୁନାହାନ୍ତି। ଏଠାରୁ ଯିବାର 10 ଦିନ ପରେ ସମାଚାର ଲେଖିବେ, ବାବା ଅମୁକକୁ ମାୟା ଖାଇଗଲା। ଏହିପରି ହୋଇଚାଲିଛି। ଛୋଟ ଫୁଲ ବଡ଼ ହେଲେ ସେଥିରେ ଫଳ ଆସିଥାଏ। ଆଚ୍ଛା, ତାଙ୍କ ପାଖରେ ପୁଣି ଅନ୍ୟମାନଙ୍କୁ ନିଜ ଭଳି ଗଢ଼ିବାର ଶକ୍ତି ରହିଥାଏ, ତାର ଫଳ ବାହାରିଥାଏ। ବାବାଙ୍କର ହୋଇ ପୁଣି ପ୍ରଜା ମଧ୍ୟ ତିଆରି କରିବାକୁ ହେବ, ଉତ୍ତରାଧିକାରୀ ମଧ୍ୟ ତିଆରି କରିବାକୁ ପଡ଼ିବ। ପଣ୍ଡା ହୋଇ ବାବାଙ୍କ ପାଖକୁ ଆସିଲେ ବାସ୍ ଆମେ ପହଞ୍ଚିଗଲୁ। ନା, ଏହି ଲକ୍ଷ୍ୟ ବହୁତ ବଡ଼ ଅଟେ। କହୁଛନ୍ତି, ମାୟାର ତୋଫାନ ବହୁତ ଆସୁଛି। ତୁମେ ବାବାଙ୍କର ହୋଇଛ, ତେଣୁ ତୋଫାନ ତ ଆସିବ। କହୁଛନ୍ତି, ବାବା, ଆମେ ଆପଣଙ୍କର ଥିଲୁ, ଆପଣଙ୍କଠାରୁ ସମ୍ପତ୍ତିର ଅଧିକାର ନେଇଥିଲୁ, ପୁଣି ପୁନର୍ଜନ୍ମ ନେଇ 84 ଜନ୍ମ ନେଲୁ, ପୁନର୍ବାର ଆସି ଆପଣଙ୍କର ହୋଇଛୁ। ମୁଁ ତ ଆପଣଙ୍କଠାରୁ ସମ୍ପତ୍ତି ନେଇକରି ହିଁ ଛାଡ଼ିବି। ତେଣୁ ଏଭଳି ବାବାଙ୍କୁ ସେହିପରି ମନେ ପକାଇବାକୁ ପଡ଼ିବ ଏବଂ ନିଜ ସମାନ କରାଇ ପ୍ରମାଣରୂପୀ ଫଳ ଦେବାକୁ ହେବ, ନଚେତ ମାଳା କିପରି ତିଆରି ହେବ, ବାବାଙ୍କର ଉତ୍ତରାଧିକାରୀ କିପରି ତିଆରି କରାଇବ। ପ୍ରଜା ମଧ୍ୟ ଦରକାର, ଉତ୍ତରାଧିକାରୀ ମଧ୍ୟ ଦରକାର, ଯିଏକି ଗଦି ଉପରେ ବସିବେ। ବାବାଙ୍କ ପାଖକୁ ବହୁତ ଆସୁଛନ୍ତି, ପୁଣି ଛାଡ଼ପତ୍ର ଦେଇଦେଉଛନ୍ତି। ବୁଦ୍ଧିର ଯୋଗ ତୁଟିଲା, ଖେଳ ଶେଷ। କେତେକ ସନ୍ତାନ ବାବାଙ୍କୁ ଆସି ପଚାରୁଛନ୍ତି, ବାବା, ଅବସ୍ଥାକୁ କିପରି ପରିପକ୍ୱ କରିବୁ, ଯେପରି କୌଣସି ତୋଫାନ ଆସିବ ନାହିଁ? ଏହାର ରାସ୍ତା ତ ବତାଇ ହିଁ ଚାଲିଛନ୍ତି। ତୁମେ ବାବାଙ୍କୁ ମନେ ପକାଅ, ତୋଫାନ ତ ଆସିବ। ମୁଷ୍ଟିଯୁଦ୍ଧରେ ଏପରି କେବେ ଦେଖିଛ କି ଜଣେ ହିଁ ଚାପୁଡ଼ା ଖାଇ ଚାଲିଥିବ? ନିଶ୍ଚିତ ଦୁଇଜଣଙ୍କ ପାଖରେ ହିଁ ସାହସ ଥିବ। ପାଞ୍ଚ ଚାପୁଡ଼ା ଯଦି ଜଣେ ଲଗାଇବ ତ ଅନ୍ୟ ଜଣେ ଦଶଟା ଲଗାଉଥିବ। ଏହା ମଧ୍ୟ ବକ୍ସିଂ, ବାବାଙ୍କୁ ମନେ ପକାଇଲେ ମାୟା ପଳାଇଯିବ, କିନ୍ତୁ ଏସବୁ ତୁରନ୍ତ ତ ହେବ ନାହିଁ। ମାୟା ସହିତ କୁସ୍ତି ଲଢ଼ିବାକୁ ହେବ। ଏପରି ଭାବ ନାହିଁ ଯେ ମାୟା ଚାପୁଡ଼ା ମାରିବ ନାହିଁ। ଯେ କେହି ବି ହୁଅନ୍ତୁ ନା କାହିଁକି, ଚାପୁଡ଼ା ଲାଗିବ। ଏହା ବହୁତ ବଡ଼ ମୁଷ୍ଟିଯୁଦ୍ଧ ଅଟେ। ଅନେକ ଡରିଯାଇଥାନ୍ତି, ମାୟା ଏକଦମ ନାକେଦମ କରିଦେଇଥାଏ। ଏହା ଯୁଦ୍ଧସ୍ଥଳ ଅଟେ ନା। ବୁଦ୍ଧି ଯୋଗ ଲଗାଇବାରେ ମାୟା ବହୁତ ବିଘ୍ନ ପକାଇଥାଏ। ସାରା ପରିଶ୍ରମ ଯୋଗ କରିବାରେ ହିଁ ରହିଛି। ଯଦିଓ ବାବା କହୁଛନ୍ତି ଯେ ଜ୍ଞାନୀ ଆତ୍ମାମାନେ ମୋର ପ୍ରିୟ ଅଟନ୍ତି, କିନ୍ତୁ ଏପରି ନୁହେଁ ଯେ କେବଳ ଜ୍ଞାନ ଶୁଣାଇଲା ବାଲା ପ୍ରିୟ ଅଟନ୍ତି। ସର୍ବପ୍ରଥମେ ତ ପୁରା ଯୋଗ ଦରକାର। ବାବାଙ୍କୁ ସ୍ମରଣ କରିବାକୁ ହେବ। ମାୟାର ବିଘ୍ନକୁ ଡରିବା ଅନୁଚିତ। ବିଶ୍ୱର ମାଲିକ ହେଉଛ ନା? ସମସ୍ତେ କ'ଣ ହେବେ? 16108ର ମାଳା ତ ବହୁତ ବଡ଼। ଅନ୍ତ ସମୟରେ ମାଳା ସମ୍ପୂର୍ଣ୍ଣ ହେବ। ତ୍ରେତା ଯୁଗର ଅନ୍ତ ପର୍ଯ୍ୟନ୍ତ କେତେ ରାଜକୁମାର କୁମାରୀ ଆସିବେ? ଏହାର କିଛି ତ ପ୍ରତୀକ ଅଛି ନା? ଆଠ ଜଣଙ୍କର ମଧ୍ୟ ସ୍ମାରକୀ ଅଛି। 108ର ମଧ୍ୟ ସ୍ମାରକୀ ରହିଛି। ଏହା ଏକଦମ ସଠିକ। ତ୍ରେତା ଯୁଗର ଶେଷରେ 16108 ରାଜକୁମାର କୁମାରୀ ହୋଇଥାନ୍ତି। ପ୍ରଥମରୁ ତ ହେବେ ନାହିଁ, ପ୍ରଥମେ ଅଳ୍ପ ହୁଅନ୍ତି, ପୁଣି ପରେ ବୃଦ୍ଧି ହୋଇ ଚାଲିଥାଏ। ସେମାନେ ସମସ୍ତେ ଏହିଠାରେ ହିଁ ହୋଇଥାନ୍ତି। ବହୁତ ଭଲ ସୁଯୋଗ, କିନ୍ତୁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଗୀତରେ ମଧ୍ୟ ଗାଇଥାନ୍ତି, କେବେ ବି ଛାଡ଼ିବୁ ନାହିଁ, ମରିଯିବୁ ପଛେ। ବାବା, ଏହି ଶରୀର, ମନ, ଧନ ସବୁ ଆପଣଙ୍କର। ଆମେ ଅଶରୀରୀ ହୋଇ ଆପଣଙ୍କୁ ମନେ ପକାଉଛୁ, ବୁଦ୍ଧି ଯୋଗ ଆପଣଙ୍କ ସହିତ ଲଗାଉଛୁ। ବାବା ପୁଣି କହୁଛନ୍ତି, ଏସବୁ କିଛି ତୁମମାନଙ୍କ ପାଇଁ ହିଁ ରହିଛି। ପିଲାମାନେ କହୁଛନ୍ତି, ଆମର ସବୁ କିଛି ଆପଣଙ୍କର। କୁହାଯାଏ ନା, ଏସବୁ ଭଗବାନ ଦେଇଛନ୍ତି। ଏବେ ବାବା କହୁଛନ୍ତି, ଏସବୁ କିଛି ବିନାଶ ହୋଇଯିବ। ତୁମ ପାଖରେ କ'ଣ ଅଛି? ଏହି ଶରୀର ମଧ୍ୟ ବିନାଶ ହୋଇଯିବ। ଏବେ ମୁଁ ତୁମକୁ ପୁଣି ବଦଳ କରିଦେଉଛି। କେବଳ ବଦଳାଇଥାନ୍ତି ନା? ତେଣୁ ବାବା କହୁଛନ୍ତି, ପିଲାମାନେ ଅଶରୀରୀ ହୁଅ, ମୋତେ ମନେ ପକାଅ, ବୁଦ୍ଧିରୁ ସବୁକିଛି ସମର୍ପଣ କରିଦିଅ। ରାଜା ହରିଶ୍ଚନ୍ଦ୍ରଙ୍କର କାହାଣୀ ରହିଛି ନା, କହିଲେ ଅମାନତ ରଖିଦିଅ। ବାବା କହୁଛନ୍ତି, ସବୁ ଶାସ୍ତ୍ର ଆଦିର ସାରମର୍ମକୁ ତୁମକୁ ବୁଝାଉଛି। ମୁଁ ହିଁ ତୁମକୁ ବ୍ରହ୍ମା ମୁଖ ଦ୍ୱାରା ରାଜା ରାଣୀ କରାଇଥିଲି, ପୁଣି ଏବେ କରାଉଛି। କେବେ ହେଲେ ବି ମନୁଷ୍ୟ ମନୁଷ୍ୟକୁ ଗୀତା ଶୁଣାଇ ରାଜଯୋଗ ଶିଖାଇ ରାଜାରାଣୀ କରିପାରିବେ ନାହିଁ। ତାହେଲେ ଗୀତା ଶୁଣିବା ଦ୍ୱାରା ଲାଭ କ'ଣ? ବାବା କହୁଛନ୍ତି, ମୁଁ ନିଜେ କଳ୍ପ କଳ୍ପ ଆସି ତୁମକୁ ସ୍ୱର୍ଗର ମାଲିକ କରାଉଛି। ମୋର ସନ୍ତାନ ହେଲେ ତୁମେ ଉତ୍ତରାଧିକାରୀ ହେବ ନା? ତେଣୁ ଯେତେ ଯୋଗ କରିବ ସେତେ ଶୁଦ୍ଧ ହୋଇଯିବ। ବାବା, ଏସବୁ ଆପଣଙ୍କର, ମୁଁ ତ ନିମିତ୍ତ ମାତ୍ର। ଆପଣଙ୍କର ଆଦେଶ ବିନା ମୁଁ କିଛି ହେଲେ ବି କରିପାରିବି ନାହିଁ। ଶରୀର ନିର୍ବାହ କିପରି କରିବାକୁ ହେବ, ଏହି ମତ ମଧ୍ୟ ପିଲାମାନେ ନେଉଛନ୍ତି। ପ୍ରାୟତଃ ଗରିବମାନେ ହିଁ ନିଜର ସମ୍ପୂର୍ଣ୍ଣ ଦିନଚର୍ଯ୍ୟାର ହିସାବ ଦେଇଥାନ୍ତି, ସାହୁକାରମାନେ ଦେଇପାରିବେ ନାହିଁ, ସେମାନେ ସମର୍ପଣ ହୋଇପାରିବେ ନାହିଁ। ସେପରି କେହି ବିରଳ ବାହାରୁଛନ୍ତି, ଯେପରି ଏକ ଜନକଙ୍କର ନାମ ରହିଛି, ପିଲାଛୁଆ ଅଟନ୍ତି। ପିଲାଛୁଆ ଅଛନ୍ତି, ସମ୍ପତ୍ତି ଏକାଠି ଅଛି, ତେବେ ଅଲଗା କିପରି ହେବେ? ସାହୁକାରମାନେ ନିଜର ସମ୍ପତ୍ତି କିପରି ଆଣିବେ ଯାହାଫଳରେ ସମର୍ପଣ ହୋଇପାରିବେ? ବାବା ହେଉଛନ୍ତି ଗରିବମାନଙ୍କର ବନ୍ଧୁ। ମାତାମାନେ ସବୁଠାରୁ ଗରିବ ଅଟନ୍ତି, ତାଙ୍କଠାରୁ ଅଧିକ କନ୍ୟାମାନେ ଗରିବ। କନ୍ୟାମାନଙ୍କର କେବେ ବି ସମ୍ପତ୍ତିର ନିଶା ରହିନଥାଏ, ପୁଅକୁ ବାପାର ସମ୍ପତ୍ତିର ନିଶା ରହିଥାଏ। ତେଣୁ ସେସବୁକୁ ତ୍ୟାଗ କରି ପୁଣି ବୈକୁଣ୍ଠର ସମ୍ପତ୍ତି ନେବାକୁ ପଡ଼ିବ। ଦାନ ସର୍ବଦା ଗରିବମାନଙ୍କୁ ହିଁ ଦିଆଯାଇଥାଏ। ଭାରତ ହେଲା ସବୁଠାରୁ ଗରିବ। ଆମେରିକା ବହୁତ ସାହୁକାର ଅଟେ। ତାଙ୍କୁ କ'ଣ ବାବା ସମ୍ପତ୍ତି ଦେଉଛନ୍ତି କି? ଭାରତ ସବୁଠାରୁ ସାହୁକାର ଥିଲା। ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା, କେବଳ ଭାରତବାସୀ ହିଁ ଥିଲେ। ଗୋଟିଏ ଭାଷା ଥିଲା, ଈଶ୍ୱର ଏକ ଅଟନ୍ତି। ମୁଁ ଏକ ରାଜ୍ୟ, ଏକ ଧର୍ମ, ଏକ ଭାଷାର ରାଜ୍ୟ ସ୍ଥାପନ କରୁଛି, ଏକ ସର୍ବଶକ୍ତିମାନ ଏକ ଗଭର୍ଣ୍ଣମେଣ୍ଟ ସ୍ଥାପନ କରୁଛି। ଏକରୁ ପୁଣି ଦୁଇ ତିନି ହେବ, ଏବେ କେତେ ଧର୍ମ ରହିଛି, ପୁଣି ନିଶ୍ଚିତ ଗୋଟିଏ ଧର୍ମ ହେବା ଉଚିତ। 5000 ବର୍ଷର କଥା, ଏକ ଧର୍ମ ଥିଲା। ବିଦ୍ୱାନମାନେ ସତ୍ୟଯୁଗର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖିଦେଇଛନ୍ତି। ବୁଝିପାରୁନାହାନ୍ତି ଯେ ସତ୍ୟଯୁଗ କ'ଣ, ଭାବୁଛନ୍ତି ସ୍ୱର୍ଗବାସୀ ହେଲା, ବୋଧେ ହୁଏ ଉପରକୁ ଚାଲିଗଲା। ଦିଲୱାଡ଼ା ମନ୍ଦିରରେ ମଧ୍ୟ ଛାତରେ ସ୍ୱର୍ଗ ଦେଖାଇଛନ୍ତି, ତେଣୁ ମନୁଷ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ବାସ୍ତବରେ ସ୍ୱର୍ଗ ଉପରେ ନାହିଁ। ତୁମେ ଏବେ ଜାଣିଛ ଆମେ ବାବାଙ୍କ ପାଖକୁ ଯାଇ ପୁଣି ଏଠାକୁ ହିଁ ଆସି ରାଜତ୍ୱ କରିବୁ। ଏହି ଜ୍ଞାନ ବୁଦ୍ଧିରେ ରହିବା ଉଚିତ, ଯାହାଫଳରେ କାହାକୁ ବୁଝାଇ ପାରିବ। ଯେଉଁମାନେ ପରିପକ୍ୱ ହୋଇନାହାନ୍ତି ତାଙ୍କୁ ତ ମାୟାରୂପୀ ଚଢ଼େଇ ଖାଇଯିବ। ସେଥିପାଇଁ ଫଟୋ ମଧ୍ୟ ମଗାଯାଉଛି, ରେଜିଷ୍ଟର ଅର୍ଥାତ୍ ଆଚରଣ ବିବୃତ୍ତି ରଖାଯାଉଛି। ବାବାଙ୍କ ପାଖକୁ ସମାଚାର ଆସୁଛି, ଅମୁକ ଏଭଳି ଜ୍ଞାନ ଶୁଣାଇଲେ ଯେ ମୁଁ ବାବାଙ୍କର ହୋଇଗଲି। ଶାସ୍ତ୍ରମାନଙ୍କରେ ମଧ୍ୟ ଲେଖାଯାଇଛି, କୁମାରୀମାନଙ୍କ ଦ୍ୱାରା ଜ୍ଞାନବାଣ ମାରିଲେ। ଆରେ ବାବାଙ୍କୁ କାହିଁକି ଭୁଲି ଯାଉଛ, ଏହାକୁ ଜ୍ଞାନବାଣ କୁହାଯାଉଛି। କେବଳ ବାବାଙ୍କର ୟାଦ ଦେଇଦେବାକୁ ହେବ, ବାକି କୌଣସି ହିଂସକ ବାଣର କଥା ନୁହେଁ। ବାବା କହୁଛନ୍ତି, ମୁଁ ବ୍ରହ୍ମାଙ୍କ ମୁଖ ଦ୍ୱାରା ସବୁ ଶାସ୍ତ୍ରଗୁଡ଼ିକର ରହସ୍ୟ ତୁମକୁ ବୁଝାଉଛି। ବ୍ରହ୍ମା ତ ନିଶ୍ଚିତ, ବାବା କହୁଛନ୍ତି ବ୍ରହ୍ମା ତ ନିଶ୍ଚିତ ଏହିଠାରେ ରହିବା ଦରକାର। ସେମାନେ ପୁଣି ବିଷ୍ଣୁଙ୍କ ନାଭି କମଳରୁ ବ୍ରହ୍ମା ବାହାରି ବାର ଦେଖାଇଛନ୍ତି, କିଛି ହେଲେ ଜାଣିନାହାନ୍ତି। ମନୁଷ୍ୟମାନଙ୍କୁ ତ ଯାହା ଆସିଲା ତାହା ଲେଖିଦେଇଛନ୍ତି, ଅଳିଆ ଅବର୍ଜନା ଭର୍ତ୍ତି ହୋଇ ରହିଛି। ରିଦ୍ଧି ସିଦ୍ଧିବାଲା ମଧ୍ୟ ବହୁତ ହୋଇଗଲେଣି। ଯେତେବେଳେ ସତ୍ୟ ବାହାରିଥାଏ ସେତେବେଳେ ମିଥ୍ୟାବାଦୀମାନେ ତାର ସାମ୍ନା କରିଥାନ୍ତି। ଏବେ ତୁମେମାନେ ଜାଣୁଛ ଯେ ଶିବ ବାବା ହେଲେ ନିରାକାର ଏବଂ ଏ ବ୍ରହ୍ମା ହେଉଛନ୍ତି ସାକାର, ବାକି ନାଭି ଆଦିର କୌଣସି କଥା ନାହିଁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ସମ୍ପୂର୍ଣ୍ଣ ମୁରଲୀର ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ବର୍ତ୍ତମାନ ଜ୍ଞାନିତ୍ୱ ଆତ୍ମା ହେବାକୁ ପଡ଼ିବ। କେବଳ ଜ୍ଞାନ ଶୁଣି ଶୁଣାଇଲା ବାଲା ନୁହେଁ, ଯୋଗର ମେହନତ ମଧ୍ୟ କରିବାକୁ ହେବ। ଅଶରୀରୀ ସ୍ଥିତିରେ ରହି ଅଶରୀରୀ ବାବାଙ୍କୁ ସ୍ମରଣ କରିବାକୁ ହେବ। ଦ୍ୱିତୀୟ ନମ୍ବର, ବାବାଙ୍କର ହୋଇ ଅନ୍ୟ ସବୁ କଥାରୁ ମୋହ ତୋଟାଇ ଦେବାକୁ ହେବ। ଏହି ଦେହ ମଧ୍ୟ ମୋର ନୁହେଁ, ପୁରା ଦେହି ଅଭିମାନୀ ହୋଇ ସମ୍ପୂର୍ଣ୍ଣ ସମର୍ପଣ ହେବାକୁ ପଡ଼ିବ। ଆଜିର ବରଦାନ ଅଛି, ମାଷ୍ଟର ଅଲମାଇଟି ଅଥରିଟି ଅର୍ଥାତ୍ ମାଷ୍ଟର ସର୍ବଶକ୍ତିବାନର ଆସନ ଉପରେ ସ୍ଥିତ ରହୁଥିବା ସଦାକାଳର କର୍ମଯୋଗୀ ଭାବ। ମାଷ୍ଟର ଅଲମାଇଟି ଅଥରିଟି ଅର୍ଥାତ୍ ମାଷ୍ଟର ସର୍ବଶକ୍ତିବାନର ଆସନ ଉପରେ ସ୍ଥିତ ରହୁଥିବା ସଦାକାଳର କର୍ମଯୋଗୀ ଭାବ। ବିସ୍ତାରରେ ଅଛି, ଯେପରି କୌଣସି ମେସିନ୍କୁ ସେଟ୍ କରାଯାଇଥାଏ ତେବେ ଥରେ ସେଟ୍ କରିଦେଲେ ତାହା ଆପେ ଆପେ ଚାଲିଥାଏ, ସେହିପରି ମାଷ୍ଟର ସର୍ବଶକ୍ତିବାନର ସ୍ଥିତିରେ ନିଜକୁ ଥରେ ସେଟ୍ କରିଦିଅ ଅର୍ଥାତ୍ ସ୍ଥିତ କରିଦିଅ, ତାହେଲେ କେବେ ବି ଦୁର୍ବଳତାପୂର୍ଣ୍ଣ ଶବ୍ଦ ତୁମ ମୁଖରୁ ବାହାରିବ ନାହିଁ। ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ଶବ୍ଦ ବା କର୍ମ ସେହି ସ୍ଥିତି ଅନୁରୂପକ ଆପେ ଆପେ ହୋଇଚାଲିବ। ଏହି ସେଟିଂ ତୁମକୁ ସହଜରେ ଏବଂ ସଦାକାଳ ପାଇଁ କର୍ମଯୋଗୀ ନିରନ୍ତର ନିର୍ବିକଳ୍ପ ସମାଧିରେ ରହୁଥିବା ସହଜ ଯୋଗୀ କରିଦେବ। ଆଜିର ସ୍ଲୋଗାନ ଅଛି, ମୁଁ ପରିବର୍ତ୍ତେ ବାବା ବାବା କହିବା ହିଁ ଯୋଗଯୁକ୍ତ ସ୍ଥିତିର ପ୍ରମାଣ ଅଟେ। ଅବ୍ୟକ୍ତ ଇଶାରା ଅଛି, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ବିସ୍ତାରରେ, ଯେଉଁମାନେ ସହନଶୀଳ ଅଟନ୍ତି ସେହିମାନେ ହିଁ ଡ୍ରାମାର ଢାଲ ତଳେ ସୁରକ୍ଷିତ ହୋଇ ରହିପାରିବେ ଏବଂ ହର୍ଷିତ ହୋଇ ରହିପାରିବେ। ଯଦି ସହନଶୀଳତା ନାହିଁ, ତେବେ ଡ୍ରାମା ରୂପକ ଢାଲକୁ ଧରିବା ମଧ୍ୟ କଷ୍ଟକର ଅଟେ। ଏହି ସମୟରେ ଯାହା ବି ସବୁ କର୍ମଧନ୍ଦା କରୁଛ, ସେଥିରେ ସର୍ବଦା କରି କରାଉଥିବା ବାବାଙ୍କର ସ୍ମୃତି ରହିଥାଉ। କରାଇବା ବାଲା ବାବା ଅଟନ୍ତି ଏବଂ କରିବା ବାଲା ମୁଁ ଆତ୍ମା ନିମିତ୍ତ ଅଟେ। ଯଦି ଏହି କଥାକୁ ସ୍ମୃତିରେ ରଖି କର୍ମ କରିବ, ତେବେ ଅନୁଭବ ହେବ ଯେପରି ସାକ୍ଷୀଦ୍ରଷ୍ଟା ହୋଇ ଅନୁଭବ କରୁଛି। ଆଚ୍ଛା, ଓମ୍ ଶାନ୍ତି।